ଗଳ୍ପ କପାଳ ଗାଳ୍ପିକା ବସନ୍ତ କୁମାରୀ ପଟ୍ଟନାୟକ ଦିବାକର ବାବୁଙ୍କ ସ୍ତ୍ରୀ ଭଲ କି ଖରାପ ଏ ବିଷୟରେ ନିଜେ ଦିବାକର ବାବୁ ମଧ୍ୟ କିଛି ଧାରଣା କରିପାରନ୍ତି ନାହିଁ। ଚାକର ନଥିଲେ ଦିବାକର ବାବୁଙ୍କୁ ବସା ଉଠା କରେଇ ନଦେଇ ଚାକର ଚାକର ହେଉଥାନ୍ତି। ଚାକର ମନକୁ ନ ପାଇଲେ ବାହାର କରିଦେବାକୁ ଟିକିଏ ହେଲେ ପଛାନ୍ତି ନାହିଁ। ସବୁଥିରେ ଗୋଟିଏ କୈଫିୟତ, ବାବୁଙ୍କ ଝାଳ ବୁହା ପଇସା ଏମାନେ ଝାଳ ନ ବୁହାଇ ଟାଣି ନେବାକୁ ତିଆର। ଚାକରଟିର ବୟସ 24 କିନ୍ତୁ ଦେଖିବାକୁ 17-18। ଏହି ପ୍ରକାର ଭେଣ୍ଡିଆ ଚାକର ବିଦ୍ୟା ଦିବାକର ବାବୁଙ୍କ ଘରେ 4 ଦିନ ଚାକିରି କଲାପରେ ସାନ୍ତାଣୀଙ୍କର ଦହିଗୋଳା ଖୁଆଟାକୁ ଅଣହୁସିଆରରେ ଭାଙ୍ଗି ଦେଇଛି। ସାନ୍ତାଣୀ ପ୍ରଥମେ ଦିବାକର ବାବୁଙ୍କୁ ଏହି କ୍ଷତି କଥା ବହେ ବୁଝାଇ ପକାଇଲେ। ତାପରେ ବିଦ୍ୟାପିଠିରେ ପିଣ୍ଡା ଉପରୁ 2 ଗୋଇଠା ଦେଇ ବିଦ୍ୟାର ପୂର୍ବପୁରୁଷଙ୍କୁ ଅନେକ କଥା ଶୁଣାଇଲେ। ଏହି ମାଡ଼ଗୋଳ ଭିତରେ ବାହାରର ମାଛ ବାଲି ଆସି ମଧ୍ୟସ୍ଥ କଲା। ବିଦ୍ୟାକୁ ଲାଜ ଲାଗିଲା। ସେ ସାଙ୍ଗେ ସାଙ୍ଗେ ତାହାର ଗାମୁଛା ଖଣ୍ଡିକ ବାହାର କରି ପଳାଇଲା ବେଳେ ମାଛ ବାଲିକି କହିଗଲା, ମଫସଲରେ ମାଇପେ ମାଡ଼ ଖାଆନ୍ତି, କିନ୍ତୁ ଏହି କଟକରେ ମାଇପେ ମାଡ଼ ଦିଅନ୍ତି। କେଉଟୁଣି ଆଗରେ ଏମିତି ଚାକର ଅପମାନ ଦେବାରୁ ସାନ୍ତାଣୀ ଦିବାକର ବାବୁଙ୍କୁ ଅଫିସରୁ ଡକେଇ ପଠାଇଲେ। ଚାଲିଲା ଚାକର ଉପରେ ଉଜୁଳା। କେଉଟୁଣି ସାକ୍ଷୀ, ଯା ହେଉ ମୁଁ ବିଦା କରିଦେଇଛି, ହେଲେ ଶିଶୁ କାଠର ଦହି ଖୁଆଟା ଗଲା। କେନ୍ଦ୍ରାପଡ଼ାରେ ଥିଲାବେଳେ 7 ଅଣା ପଇସାକୁ କିଣିଥିଲି, ସେ ଗାତ ପଶା, ଏଣିକି ଚାକରଟି ଆଣିଲେ ଦେଖି ଚାହିଁ ଆଣିବ। ଦିବାକର ବାବୁ କହିଲେ, କେଉଁଠୁ ଦେଖିବି, ଏବେ ତ ଚାକର ମିଳିବା ଯୋଉ କଷ୍ଟ, ଗୋଟିଏ ତ ଆସିଲେ ଗୋଟାଏ 2ଟା ମାସ ଉଧଉ ନାହିଁ। ରାଗ ଏଥର ବାବୁଙ୍କ ଉପରକୁ ଉଠି ଆସିଲା। କାମକୁ ଡରୁଥିଲେ ସିନା ମୁଁ ଚାକରକୁ ଡରନ୍ତି, ଘର ଯାକର କାମ ମୋର, ଗୋଟିଏ ହାତକୁ ନିଅଣ୍ଟ, ଗରିବ ଗୁରୁବାଙ୍କ ଦୁଃଖ ସହିପାରେ ନାହିଁ ବୋଲି ଆଣିକିରି ଠାବ ଦିଏ, ନହେଲେ ଚାକରମାନେ ଏଠି ଆସି ଚାତର ଏତେ କାଢ଼ନ୍ତେ, ଆଉ ତାକୁ ସିରି ଦେଇ ସହନ୍ତା। ଦିବାକର ବାବୁଙ୍କର ମନେ ପଡ଼ୁଥିଲା 7 ବର୍ଷ ତଳର ବୋହୂ ସିରି ଦେଇ। ଦିବାକର ବାବୁ ଜାଣିଥିଲେ ଯେ ଭାଗ୍ୟରେ ଥିଲେ ଏମିତିକା ବୋହୂ ମିଳେ, ସେତେବେଳେ ସେ କଥା ସତ ପରି ଲାଗୁଥିଲା। ସିରି ଦେଇ ଅନ୍ୟ ପ୍ରକାର ଦିଶୁଥିଲେ ଓ ବ୍ୟବହାର ଭାରି ମଧୁର ଥିଲା। କେମିତି ଜଣାପଡ଼ନ୍ତା ଯେ ସିରିଦେଇଙ୍କ ଉତ୍ପାତରେ ଚାକର ରହିବେ ନାହିଁ। ବାବୁଙ୍କର ଅଫିସ ବେଳ ହେଉଛି, ସେ ଯିବେ ବୋଲି କଥା ଭାଙ୍ଗିବାକୁ କହିଲେ, 2ଟା ବାଢ଼ି ଦିଅ, ମୁଁ ଯାଏ, ଆଜି ଅଫିସରେ ଚଞ୍ଚଳ ପହଞ୍ଚିବା ଦରକାର। ସିରିଦେଇ ପୁଣି ତେଜି ଉଠିଲେ। ମର୍ଦ୍ଦମାନଙ୍କର ଆଖି ନଥାଏ, ସକାଳୁ ତ ଚାକର କଥା ବୁଝୁ ବୁଝୁ ଗଲା, ଚୁଲିରେ କ'ଣ ହାଣ୍ଡି ଚଢ଼ିଛି ଯେ ମୁଁ କ'ଣ କରିବି, ବିଧାତା ଆମକୁ କାହିଁକି ସ୍ତ୍ରୀ ଜନ୍ମ ଦେଲା କେଜାଣି, ଜୀବନରେ ସୁଖ କ'ଣ ଜାଣିବା ଆଗରୁ ଦିନରାତି ଗଧ ଖଟଣି, ସବୁବେଳେ ଚୁଲିକି ଚାହିଁ ବସିଥା। ବାବୁଙ୍କର ଅଫିସ କେଉଁଦିନ ବନ୍ଦ ନାହିଁ, ଦିନେ ରୋଷେଇ ଡେରି ହେଲେ ଦୋଷ ମାଇପଙ୍କର, ହେଲେ ବାପା ମା ଦିଅକ୍ଷର ପଢ଼େଇଥାନ୍ତେ। ବାବୁ ଚାଲିଗଲେ ତାଙ୍କ ସାମ୍ନାରୁ, ପୋଷାକ ପିନ୍ଧି ଆସି ପାଣି ଗିଲାସେ ଗଡ଼େଇଲି ପିଇବା ପାଇଁ। ଶ୍ରୀଦେଇଙ୍କର ମନରେ ଦୁଃଖ ଆସିଲା, ସେ ଦୌଡ଼ି ଆସି ବାବୁଙ୍କ ହାତ ଧରି ପକାଇ ଅନୁନୟ କଲେ, ଘରେ ଚୂଡ଼ା ଜଳଖିଆ 2ଟା ଅଛି, ଖାଇଦେଇ ଯାଅ, ଖାଲି ଉପାସରେ ଯାଅ ନା। ବାବୁ ବସି ଜଳଖିଆ ଖାଇଲା ବେଳେ ମନେ ମନେ ପ୍ରଶଂସା କରୁଥିଲେ ନିଜକୁ, ଶ୍ରୀଦେଇଙ୍କ ପରି ବହୁଟିଏ ନଥିଲେ ନିଶ୍ଚୟ ଉପାସରେ ଯିବାକୁ ପଡ଼ିଥାନ୍ତା। ଚାକର କଳିରେ କେତେ ବାବୁ ଉପାସରେ ଅଫିସକୁ ଯାଆନ୍ତି। ସାନ୍ତାଣୀ ଆସି ବଳେଇ ଦେଇ କବାଟ ଦେଇ ଫେରିଲେ। ବାବୁ ଯିବା ପରେ ରାଗ ଉଠିଲା ଏଥର ବାପା ମାଆଙ୍କ ଉପରେ, ଝିଅକୁ ମୂର୍ଖ କରି ରଖିଥିଲେ ବୋଲି। ଝିଅ ମୂର୍ଖ ନ ହୋଇଥିଲେ କ'ଣ ଏମିତି ବାବୁ ଅଫିସ କରୁଥାନ୍ତେ, ଆଉ ଏଣେ କିଏ ଖାଇଲା ନ ଖାଇଲା ସେତିକି କ'ଣ ଆଖିରେ ଚାହାନ୍ତେ ନାହିଁ। ଅନେକ ଏଣୁତେଣୁ ଭାବିଲେ, ନିଜର ପାଠ ନ ପଢ଼ିଥିବା କଥା ଓ ନିଜର ସ୍ତ୍ରୀ ଜନ୍ମ କଥା। ଅଫିସ ଫେରନ୍ତି ବେଳକୁ ଶ୍ରୀଦେଇଙ୍କର ଅଭିମାନ ହୋଇଛି, କିନ୍ତୁ ରାଗ କମିଛି। ବହୁତ ସମୟ ଡାକିଲା ପରେ କବାଟ ଫିଟିଲା। ସେଥିରୁ ଦିବାକର ବାବୁ ଜାଣିଲେ ଯେ ନୂଆ ଚାକର ଆସିବା ପର୍ଯ୍ୟନ୍ତ ଏମିତି ରୁଷା ଘୋଷା ଲାଗିଥିବ, ତଥାପି ପୋଷାକ ବଦଳିବାର ଡେରି କରି ସେ ଭାବୁଥାନ୍ତି କ'ଣ କଲେ ଭଲ ହେବ, ନିଜେ ରୋଷେଇ କଲେ ଘରଣୀଙ୍କ ରାଗ କମିବ, ନା ରାଗ କମାଇବାରେ ଚେଷ୍ଟା ଯତ୍ନ କଲେ ରୋଷେଇ ସୁବିଧାରେ ହୋଇପାରିବ। ପୋଷାକ ବଦଳାଇ ଫେରିଲା ବେଳକୁ ଶ୍ରୀଦେଇ ମୁହଁ ମାଡ଼ି ଶୋଇଛନ୍ତି। କବାଟ ପାଖରୁ ଚାହିଁ ମନେ ମନେ ଭାବିଲେ, ଅଫିସରୁ ଆସି ମଧ୍ୟ କର୍ତ୍ତବ୍ୟର ଛୁଟଣ ନାହିଁ, ଘରର ଘରଣୀ ରାଗିଛନ୍ତି, ଅଫିସର ଅଫିସରଙ୍କ ରାଗଠାରୁ ଏ ରାଗ ଗୁରୁତର, ଅଫିସରଙ୍କ ରାଗ କାଗଜପତ୍ର ଉପରେ, ଘରଣୀଙ୍କ ରାଗ ହାଣ୍ଡି ମାଠିଆ ଲୁଗାପଟା ଉପରେ। ଶବ୍ଦ କରି କୂଅରୁ ପାଣି କାଢ଼ିଲେ, ଘରଣୀଙ୍କୁ ଜଣାଇବା ପାଇଁ ବହୁତ ବେଳ ଯାଏ ଧୋଇଧାଇ ହେଲେ। ଶ୍ରୀଦେଇ ଆହୁରି ଜୋରରେ ତକିଆରେ ମୁହଁ ପୋତି ମନେ ମନେ ଚିଡୁଥାନ୍ତି ବାବୁଙ୍କ ଉପରେ। ପୁରୁଷ ଲୋକେ ଅଫିସ ପ୍ରତି ଯେଉଁ ମମତା ଦେଖାନ୍ତି, ଘରେ ତ କାଣିଚାଏ ନାହିଁ। ବାହା ନ ହୋଇଥିଲେ ଏସବୁ କ'ଣ ଭାବିବାକୁ ପଡ଼ିଥାନ୍ତା। ହାତରୁ ପାଣି ନୋଟା ଦମ୍ କରି ଖସିଲା। ଜାଣିକରି ବାବୁ ସେତକ କରିଥାନ୍ତି, କାରଣ ଜିନିଷ ଉପରେ ଘରଣୀଙ୍କର ଭାରି ଆଖି। ଦୁଆର ଆଡ଼କୁ ମୁହଁ ବୁଲାଇଲେ। ବାବୁ ଦୋଷ କଲାପରି ନୋଟାଟାକୁ ଉଠାଇ ନୋଟାର ଚେପାକୁ ଆଉଁସୁଛନ୍ତି, ଆଉ ନିଜର ଗୋଡ଼ ଆଙ୍ଗୁଠିକୁ ଦେଖୁଛନ୍ତି। ସିରିଦେଇ ବର୍ବର ହୋଇ କହିଲେ, ଏଡ଼େ ଅଣହୁସିଆର, ଆଉ ଚାକରକୁ ଗାଳି ଦେଇ କ'ଣ ହେବ? ଚାକର ଛଅଣାର ଜିନିଷ ଭାଙ୍ଗିଲେ ଆମ ବାବୁ ଛଅ ଟଙ୍କାର ଜିନିଷ ଭାଙ୍ଗିବେ। ମୁଁ ନଥିଲେ ଏ ଘରେ କୋଉ କାମଟା ହୁଅନ୍ତା ନାହିଁ, ମୁଁ ନଥିଲେ ଏ ଘରେ କାଉ ଡେଉଁଥାନ୍ତା। ବାବୁ କୂଅମୂଳୁ ଭଣ୍ଡାର ଘରକୁ ଚାଲିଲେ ଜଳଖିଆ ଦରାଣ୍ଡିବା ପାଇଁ। ଭୋକ ଟିକିଏ ଅଧିକ ହୋଇଛି, ବହୁତ ଖୁଡ଼ଖାଡ଼ ଶୁଣି ସିରି ଦେଇ ଉଠିଲେ। କେଜାଣି କ'ଣଟା ପୁଣି ଭଙ୍ଗା ତୁଟା ହେବ। ବାବୁ ବାଁ ହାତରେ କଦଳୀ ଓ କହୁଣି ମଝିରେ ଚିନି ଡିବା, ଛାତି ପାଖରେ ଚୁଡ଼ା ଠୁଙ୍ଗା ଓ ଡାହାଣ ହାତରେ ଦହି ହାଣ୍ଡି ଧରି ବାହାରିଲା ବେଳେ ସିରିଦେଇଙ୍କ ଆଗରେ ଦେଖି ବଡ଼ ଗର୍ବରେ ହସିଲେ, ଯେମିତିକି ଆପଣା କାମ ପାଇଁ ନିର୍ଭର ନାହିଁ। ତାଙ୍କର ଖିଆଲ ନାହିଁ ଗୋଡ଼ ଝୁଣ୍ଟିଲା ମସଲା ଟିଣକୁ, ତଳଯାକ ବୁଣି ହୋଇଗଲା। ସିରିଦେଇ ଦୁଇ ଦୁଇ ଥର ଦୋଷ କାମ ଦେଖି ବାବୁଙ୍କ ଠାରୁ ଜିନିଷ ଛଡ଼ାଇ ନେଲେ। ହଉ ଦିଅ ଦିଅ, ଜଣାପଡ଼ୁଛି କାଲିକି ମାସକର ଦରମା ନଷ୍ଟ ହୋଇଯାଇଥିବ, ଚାକର ଗଲା ଘର ଉଜୁଡ଼ିବ। ଜଳଖିଆ ତିଆରି କରି ବାବୁଙ୍କ ପାଖକୁ ବଢ଼ାଇ ଦେବାରୁ ବାବୁ କଅଁଳ ଗଳାରେ କହିଲେ, ତମେ ଖାଇନଥିବ ବୋଲି ମୁଁ ତିଆରି କରୁଥିଲି। କଡ଼ା ଜବାବ ମିଳିଲା, ହଁ ବହୁତ ଆମ ଖବର ବୁଝୁଛ, ନିଜେ ଖାଅ। କଳି ଓ ଭୋକ ଉଭୟ ବନ୍ଦ କରିବାକୁ ବାବୁ ଖାଇ ବସିଲେ। ଭାବୁଥାନ୍ତି, ଘର ନ କରି ହୋଟେଲରେ ଥିଲେ ଏଠି କୌତୁକ କାହୁଁ ମିଳନ୍ତା? ଚାକର ନାହିଁ, ମିଳିବାର ଠିକଣା ମଧ୍ୟ ନାହିଁ। ଘରର ବହୁ କାମ ବାବୁ କରନ୍ତୁ ବୋଲି ତାଙ୍କ ପାଖକୁ ଆସିଥିବା ସବୁ ଭଦ୍ରଲୋକଙ୍କୁ ତାହାରି ବୟାନ ଚାଲୁଥାଏ। ଆସିଥିବା ଲୋକେ ବାବୁଙ୍କର ତାରିଫ କଲେ। ବାବୁ କଅଁଳେଇ ଘରୁ ପାନ ମଗାନ୍ତି। ସିରିଦେଇ ଗେଁ ଗେଁ ହୋଇ ପାନ ଭାଙ୍ଗିଲା ବେଳେ କହୁଥାନ୍ତି, ଦେଖ ମରଦଙ୍କ ତାରିଫ କଥା, ଆମେ ସବୁ କାମ କଲେ ବି ପଦେ ପ୍ରଶଂସା ନାହିଁ, ଅଥଚ ବାବୁ କ'ଣ ଟିକିଏ ହାତ ହଲେଇ ଦେଲେ ବୋଲି ଦୁନିଆ ଯାକର ପ୍ରଶଂସା। ପାନ ଥାଳିଆ ନେଇ ଦୁଆର ମୁହଁରେ ଥୋଇଲା ବେଳେ ଆସିଥିବା ଭଦ୍ରଲୋକଙ୍କର ଆଖି ଦୁଆର ଆଡ଼କୁ ବଙ୍କେଇ ଯାଏ। ସିରିଦେଇ ଭାବନ୍ତି, ଚାକର ନଥିବାରୁ ଆଉ ଘରୁ କୁଆଡ଼କୁ ଗୋଡ଼ କାଢ଼ି ହେଲା ନାହିଁ, ଏଣେ ଭଦ୍ରଲୋକଙ୍କର ଚର୍ଚ୍ଚା ବଢ଼ୁଛି। ସାତ ଦିନ ଏମିତି କଟିଗଲା, ସବୁବେଳେ କଳି। ଚାକର ରହିଲେ ବାବୁଙ୍କର ଯଶ, ଆଉ ଗଲେ ଘରଣୀଙ୍କର ଦୋଷ। ଘର କଳି ଏଡ଼ାଇବାକୁ ଘରଣୀଙ୍କ ଦୋଷର ଗୋଟିଏ ଲମ୍ବା ତାଲିକା ନେଇ ବାବୁ ଚାକର ଖୋଜିବା ବାହାନାରେ ବୈଠକ ମାରୁଥାନ୍ତି। ଯେଉଁଠି ବସନ୍ତି ସେଠି ଗୋଟିଏ ସମସ୍ୟା, ସେ ଏକା ହତଭାଗା ନା ସମସ୍ତେ? ଫେରିଆସିଲେ ମହାଭାରତ ଆରମ୍ଭ ହୁଏ। ସିରିଦେଇ ତାଙ୍କ ଦୁଃଖ କଥା କହି ପଚାରନ୍ତି, ଗଲ ବୁଝି ଆସିବ, ମୋ ଛଡ଼ା ଆଉ ହୀନ କପାଳି କିଏ ଅଛି? ଚାକର ନାହିଁ, ଘରେ କେହି ନାହିଁ, ତମେ ଖାଲି ଚାକର ଖୋଜିବାକୁ ଦିନ ରାତି ପଦାରେ। ହଉ ବିନା ଚାକରରେ ଚଳିବା, ତମେ ଏଣିକି ଘରେ ରୁହ। ବାବୁ ଖାଉ ଖାଉ ଭାବନ୍ତି, ସେ ମଲେ ଏଥର, ଘରେ ରହିଲେ ହୁଏତ ରାନ୍ଧିବାକୁ ପଡ଼ିବ। ଘରଣୀଙ୍କୁ ଟିକିଏ ଛୁଟି ମିଳିଲେ ତାଙ୍କ ହାକିମି ଚାଲିବ ବେପରୁଆ, ଯାହା ତାହା ଗୋଟାଏ ଆଣିଦେଲେ ଛୁଟି। ତୟାର ଦିନ ବାବୁ ବୁଲି ବୁଲି ଗୋଟାଏ ଲୋକ ସାଙ୍ଗରେ ଧରି ଆସିଲେ, ସେ ଟିକିଏ ଖାଇଲାବାଲା। ସିରିଦେଇ ପଚାରିଲେ ସବୁ କଥା, ଘର କେଉଁଠି, ପିଲାପିଲି କେଇଟି, କେଇ ଟଙ୍କା ଦରମା ନେବ, କେଇ ଖଣ୍ଡ ଲୁଗା ନେବ, କେଇ ମାସ ରହିବ, ବୁଝିସାରି ପଚାରିଲେ ତାର ଖିଆ କଥା। ବାବୁଙ୍କୁ କହିଲେ, ହେଲେ ଅସୁରଟାଏ, ଥରେ ତା ଆଖିକି ଚାହମ, ଏଇ ମହରକ ଦିନରେ ସେ କେତେ ଖାଇବ କେତେ ନେବ ଟିକେ ଭାବିଲ ନାହିଁ? ବାବୁ କହିଲେ, ଚାକର ସିନା ଖୋଜିବି, ତାର ଗୁଣ କୁଆଡ଼ୁ ମୁଁ ତିଆରି କରିବି? ଆଣିଛି ବୋଲି ତମେ କ'ଣ ଚଳେଇ ନେଇପାରିବ ନାହିଁ? ସେଇଦିନୁ ଚାଲିଲା ପୁଣି ପାର୍ଟି। ଚାକର ଖାଲି ବୁଲି ପଳାଉଛି, ଖାଇଲାବେଳେ ଦେଖାଦେଉଛି, ଖାଇଲାବେଳେ ହାଣ୍ଡି ସଫା କରିଦେଲା ଭଳିଆ ଖାଉଛି। ଘର ବାସି ପଡ଼ିଲା, ଅଇଁଠା ବାସନରେ କୁଆ ମଉଜ କଲେ, ସଜନା ଗଛ ମାଙ୍କଡ଼ ଖାଇଲା, ପାର୍ଟି କରି କରି ମୋ ତଣ୍ଟି ବସିଲା। ଯିଏ ଆସିଲା ଖାଲି ଶୁଣିଲା କଥା, ଅମୁକ ବାବୁଙ୍କ ଘରେ ଏତେ ଟଙ୍କା ପାଉଥିଲି, ମୋତେ ଏତେ ଟଙ୍କା ଦିଅ, ରୋଷେଇ ସବୁ ଜାଣିଛି, ଆଠ ପ୍ରକାର ମାଂସ ଦଶ ପ୍ରକାର ମାଛ, ଡାଲି ସିଝେଇ ଜାଣୁନାହିଁ ପୋଡ଼ା ଗନ୍ଧ, ଚାଉଳ ଖଞ୍ଚେଇ ଜାଣୁନାହିଁ, ଗୋଡ଼ି ଦାନ୍ତ ଭାଙ୍ଗି ପକେଇବ। ହାଣ୍ଡି ଧୋଇଲେ ଭାଙ୍ଗିଲା, କଥା କ'ଣ ନା ସେମାନେ ମାଇପେ ନୁହନ୍ତି, ଖାଲି ମେସ୍ ଖୋଜୁଛନ୍ତି ରହିବା ପାଇଁ, ଏଠି କୁଆଡ଼େ ମାଇପଙ୍କ ଲୁଗା କାଚିବାକୁ ପଡ଼ୁଛି। ଏସବୁ ଶୁଣି ଦିବାକର ବାବୁ ଭାବୁଥାନ୍ତି, ପୁଣି କପାଳ ଫାଟିଲା, ଏ ଚାକର ବି ପଳେଇବ, ପୁଣି ଘରେ ଲଢ଼େଇ ଲାଗିବ। ଦିନେ ଚାକର ଆସି ମାଗିଲା, ବାବୁ ମୋର ପଚିଶ ଦିନର ଦରମା ଦେଇଦିଅ, ମାଆଙ୍କ ଗାଳିରେ ମୁଁ ଆଉ ରହିପାରିବି ନାହିଁ, ଆପଣଙ୍କର ମୁହଁକୁ ଚାହିଁ ଆସିଥିଲି। ନିଜର ଖାତିର ବଜାୟ ରଖିବାକୁ ଦିବାକର ବାବୁ ତାକୁ ବୁଝାଇଲେ, କିନ୍ତୁ ସେ ରହିବ ନାହିଁ। ସିଆଡ଼ୁ ସିଆଡ଼ୁ ଅଫିସରେ ଦରମା ଦେଇ ବିଦାୟ କରିଦେଲେ। ଯେତେବେଳେ ଜଣାପଡ଼ିଲା, ବାବୁ କହିଲେ ଚାକର ପଳାଇଛି, ତାହେଲେ ତାକୁ ଚୋରିରେ ଦିଅ। ବାବୁ ମନା କରି ଗାଳି ଖାଇଲେ, କାହିଁକି ଦେବ ନାହିଁ ଚୋରିରେ? ଆରେ ସେ ଚୋରି କରିନାହିଁ, ମୁଁ ନିଜେ ଶାସ୍ତି ପାଇବି ନା କ'ଣ? ସେ ଚାକର ଯାଇ ଗୋଟିଏ ପଡ଼ୋଶୀ ଘରେ ରହିଲା। ସେଠୁ ଶ୍ରୀଦେଇଙ୍କର କୀର୍ତ୍ତି ପ୍ରଚାର କରେ ଯେ ବାବୁଟି ଏଡ଼େ ଭଲ, ଆଉ ବାବୁଆଣୀ ଗୋଟାଏ ରାଢ଼। ଶ୍ରୀଦେଇଙ୍କର ଗର୍ଜନ ଚାଲେ ବାବୁଙ୍କ ଉପରେ, ଟଙ୍କା ଦେବାକୁ ତମକୁ କିଏ କହିଥିଲା? କାମ କଲାରୁ ମୁହଁ ପାଇଯାଉଛି। ଭଲ କଥା ଯଦି ଅଛି, ଗୋଟାଏ ଚାକର ଯୋଗାଡ଼ କରି ଆଣ, ଆମେ ଦୁଇ ଅକ୍ଷର ପଢ଼ିନାହୁଁ ବୋଲି ଏଇ ବ୍ୟବହାର ମିଳୁଛି କହି କାନ୍ଦି ପକାନ୍ତି। ବାବୁ ଭାବନ୍ତି, ପ୍ରଭୁ ହେ ମୋତେ ପୁରୁଷ ଜନ୍ମରୁ ମୁକ୍ତି ଦିଅ, ଆର୍ଥରକୁ ସ୍ତ୍ରୀ କରି ସଂସାରକୁ ପଠାଅ, କପାଳ। ଏଇଠି ଶେଷ ହେଲା ବସନ୍ତ କୁମାରୀ ପଟ୍ଟନାୟକଙ୍କ ଗଳ୍ପ କପାଳ। ରହିଲୁ, ନମସ୍କାର।